ଗୀତ ସଂହିତା ଅଧ୍ୟାୟ 38 ଦାଉଦଙ୍କର ଗୀତ ସ୍ମରଣ ପାୟ। ହେ ସଦାପ୍ରଭୁ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ, କିୟବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସ୍ତି ଦିଅ ନାହିଁ। କାରଣ ତୁମ୍ଭର ତୀର ସବୁ ମୋଠାରେ ବିଦ୍ଧ ରହିଅଛି, ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି। ତୁମ୍ଭ କୋପ ସକାଶୁ ମୋ ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ, ପୁଣି ମୋ ପାପ ସକାଶୁ ମୋ ଅସ୍ଥିରେ କିଛି ଆରାମ ନାହିଁ। କାରଣ ମୋହର ଅପରାଧ ମୋ ମସ୍ତକ ଉପରେ ଉଠିଅଛି, ତାହା ସବୁ ମୋ ଶକ୍ତି ଅପେକ୍ଷା ଭାରି ବୋଝ ସ୍ୱରୂପ। ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଅଛି। ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି, ମୁଁ ଦିନଯାକ ଶୋକ କରି ବୁଲୁଥାଏ। କାରଣ ମୋ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ ଓ ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ, ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି। ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି। ହେ ପ୍ରଭୋ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି, ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ। ମୋହର ହୃଦୟ ଧୁକ୍ ଧୁକ୍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି, ମୋହର ଚକ୍ଷୁର ତେଜ ମଧ୍ୟ ମୋଠାରୁ ଗଲାଣି। ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ ମୋ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି, ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି। ମଧ୍ୟ ଯେଉଁମାନେ ମୋ ପ୍ରାଣ ଚାହାନ୍ତି ସେମାନେ ମୋ ପାଇଁ ଫାନ୍ଦ ପାତନ୍ତି, ପୁଣି ଯେଉଁମାନେ ମୋର ଅନିଷ୍ଟ ଇଚ୍ଛା କରନ୍ତି ସେମାନେ ସର୍ବନାଶର କଥା କହନ୍ତି ଓ ଦିନଯାକ ଛଳର ଚିନ୍ତା କରନ୍ତି। ମାତ୍ର ମୁଁ ବଧିର ଲୋକ ପରି ଶୁଣୁନାହିଁ, ପୁଣି ମୁଁ ମୁଖ ନ ଫିଟାଇବା ଗୁଙ୍ଗା ଲୋକ ତୁଲ୍ୟ ହୁଏ। ଆହୁରି ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ ଏପରି ଲୋକତୁଲ୍ୟ ହୁଏ। କାରଣ ହେ ସଦାପ୍ରଭୁ, ମୁଁ ତୁମ୍ଭଠାରେ ଭରସା ରଖେ। ହେ ପ୍ରଭୁ ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ। କାରଣ ମୁଁ କହିଲି, କେଜାଣି ସେମାନେ ମୋ ଉପରେ ଆନନ୍ଦ କରିବେ, ମୋ ପାଦ ଖସିଗଲାବେଳେ ସେମାନେ ମୋ ପ୍ରତିକୂଳରେ ଦର୍ପ କରନ୍ତି। ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ, ଓ ମୋହର ଦୁଃଖ ସର୍ବଦା ମୋ ସମ୍ମୁଖରେ ଥାଏ। ମୁଁ ଆପଣା ଅପରାଧ ପ୍ରକାଶ କରିବି, ମୁଁ ଆପଣା ପାପ ଲାଗି ଖେଦିତ ହେବି। ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ, ପୁଣି ଅନ୍ୟାୟରେ ମୋତେ ଘୃଣା କରିବା ଲୋକ ବହୁ ସଂଖ୍ୟକ ହୋଇଅଛନ୍ତି। ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି ସେମାନେ ମୋହର ବିପକ୍ଷ, କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ। ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ, ହେ ମୋହର ପରମେଶ୍ୱର, ମୋଠାରୁ ଦୂରବର୍ତ୍ତୀ ହୁଅ ନାହିଁ। ହେ ପ୍ରଭୋ, ମୋହର ପରିତ୍ରାଣ, ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ।